ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଚଳିତ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିବେ ବଜେଟ୍। ଜାତୀୟ ଶିକ୍ଷାନୀତି 2020ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଛି ଶିକ୍ଷା ସପ୍ତାହ। ହୀରାକୁଦ ଜଳଭଣ୍ଡାରରୁ ଆସନ୍ତା ରବିବାର ଦିନ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 22 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଜ୍ୟ ସରକାର ଚଳିତ 2024-25 ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନ ଅଧିବେଶନରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଶୃନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବା ପରେ ବିରୋଧୀ ଦଳ ସଦସ୍ୟମାନେ ପୋଲାଭରମ୍ ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବି କରି ହୋହଲ୍ଲା କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗରେ ପଏଣ୍ଟ ଅଫ୍ ଅର୍ଡର ଦାବି କରି ହଟ୍ଟଗୋଳ କରିବା ଯୋଗୁଁ ବାଚସ୍କତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଶୂନ୍ୟକାଳରେ କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡାମ ପୋଲାଭରମ୍ ପ୍ରକଳ୍ପରେ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ପ୍ରକଳ୍ପ ଯୋଗୁଁ ରାଜ୍ୟର 1300 ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ରହିଛି। ବାଚସ୍କତି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତର ସହ ନିଅନ୍ତୁ ଏବଂ ଗୃହ କମିଟି ଗଠନ କରନ୍ତୁ ବୋଲି ଶ୍ରୀ କାଡାମ ଦାବି କରିଥିଲେ। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ହୋହାଲ୍ଲା କରିବା ଯୋଗୁଁ ବାଚସ୍କତି ପ୍ରଥମେ ଗୃହକୁ 11:54 12:09 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପ୍ରଥମେ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକମାନେ ଗୃହରେ ସମାନ ଦାବି କରି ହୋହାଲ୍ଲା କରିଥିଲେ। ଅନ୍ୟପକ୍ଷରେ ବିଜୁ ଜନତା ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍କତିଙ୍କ ନିକଟରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପଏଣ୍ଟ ଅଫ୍ ଅର୍ଡର ଦାବି କରିଥିଲେ। ଉଭୟ ବିଜେଡି ଏବଂ କଂଗ୍ରେସ ଦଳର ସଦସ୍ୟମାନେ ହୋହାଲ୍ଲା କରିବା ଯୋଗୁଁ ବାଚସ୍କତି ଶ୍ରୀମତୀ ପାଢ଼ୀ ଗୃହକୁ ମଧ୍ୟାହ୍ନ 12:12 ଅପରାହ୍ନ 4 ଯାଏଁ ମୁଲତବୀ ରଖିଛନ୍ତି। ସୂଚନାଯୋଗ୍ୟ ଗତ ଫେବୃୟାରୀ ମାସରେ ପୂର୍ବ ସରକାର 2,55,000 କୋଟି ଟଙ୍କାର କାମଚଳା ବଜେଟ୍ ଗୃହରେ ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଓଡ଼ିଶାକୁ 56,473 କୋଟି ଟଙ୍କା କେନ୍ଦ୍ରୀୟ ଟିକସ ଭାଗ ଦେବା ପାଇଁ ପ୍ରାବଧାନ କରିଛନ୍ତି। ଆଜିର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବା ପୂର୍ବରୁ ଗତକାଲି ବିଧାନସଭାରେ ବିଗତ 2023-24 ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ରାଜ୍ୟର ଅଭିବୃଦ୍ଧି ହାର 8.5% ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 28 ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କଠାରୁ ସେମାନଙ୍କର ମତାମତ ଦେବା ପାଇଁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଏବଂ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800-1178 ଡାଏଲ୍ କରି ସେମାନଙ୍କର ମତାମତ ମଧ୍ୟ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଦେଇପାରିବେ ବୋଲି ଜଣାପଡ଼ିଛି। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଜାତୀୟ ଶିକ୍ଷାନୀତି 2020ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ସପ୍ତାହ ପାଳନ କରାଯାଉଛି। ଛାତ୍ରଛାତ୍ରୀଙ୍କ ମାନସିକ ତଥା ଶାରୀରିକ ବିକାଶକୁ ଗୁରୁତ୍ୱ ଦେବା ଏହି ସପ୍ତାହ ପାଳନର ଲକ୍ଷ୍ୟ। ଶିକ୍ଷା ସପ୍ତାହର ଗତକାଲି ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଛି। କ୍ରୀଡ଼ାକୁ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଖେଳକୁ ଶିକ୍ଷାନୀତି 2020ରେ ସାମିଲ କରାଯାଇଛି। ରାଜ୍ୟରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ 25,000 କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶର ଯୋଜନା ରହିଛି ବୋଲି କମ୍ପାନୀର ଓଡ଼ିଶା ଶାଖା ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର କହିଛନ୍ତି। ବିଧାନସଭା କାର୍ଯ୍ୟାଳୟଠାରେ ଗତକାଲି ଶ୍ରୀ ମହାପାତ୍ର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। 8,000 କୋଟି ଟଙ୍କା ବିନିଯୋଗରେ ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ଆଲୁମିନା ବିଶୋଧନାଗାର ସ୍ଥାପନ ଏବଂ ହୀରାକୁଦଠାରେ 6,000 କୋଟି ଟଙ୍କା ବିନିଯୋଗରେ 1,000 ମେଗାୱାଟ୍ର ଫ୍ଲୋଟିଂ ସୌରଶକ୍ତି ପ୍ରକଳ୍ପ ନିର୍ମାଣର ଯୋଜନା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିଭଳି ସମ୍ଭଲପୁର ଜିଲ୍ଲା ଲପାଙ୍ଗାଠାରେ ଆଦିତ୍ୟ ଆଲୁମିନିୟମ୍ ସ୍ମେଲ୍ଟର ପ୍ଲାଷ୍ଟର ସମ୍ପ୍ରସାରଣ ପାଇଁ 70 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ହୀରାକୁଦ ଜଳଭଣ୍ଡାରରୁ ଆସନ୍ତା ରବିବାର ଦିନ ସକାଳ 9ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବନ୍ଧର ଭାରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ସମୀକ୍ଷା କରାଯିବା ପରେ ଏହି ନିଷ୍ପଭି ନିଆଯାଇଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଘନଫୁଟ ଜଳ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର 605 ଫୁଟ ହୋଇଛି। ବନ୍ୟାଜଳ ଛଡ଼ାଯିବା ନେଇ ତଳମୁଣ୍ଡର ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।
ମହାନଦୀ ଯୋଉ ଜିଲ୍ଲା ଦେଇକି ଯାଇଛି, ସମସ୍ତଙ୍କର କଲେକ୍ଟର ଏବଂ ଅନ୍ୟମାନଙ୍କୁ ସମସ୍ତଙ୍କୁ ଆମେ ଜଣେଇ ଦଉଛୁ ବର୍ତ୍ତମାନ। ପ୍ଲସ ଆମର 2 ଦିନ ଧରିକି ନଦୀ ତଳ ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଆମେ ପ୍ରଚାର କରିଦେବୁ ଏବଂ ସବୁ ମିଡିଆ ଲୋକଙ୍କୁ ସତର୍କ କରିବୁ। ଗତ ବର୍ଷଠୁ କମ୍ ଅଛି, କିନ୍ତୁ ବର୍ତ୍ତମାନ ଯୋଉ ବର୍ଷା ଇନ୍ଫ୍ଲୋ ବଢୁଛି, ତେଣୁ ରବିବାର ବେଳକୁ ଆମର ସେଇ 614 ଆକ୍ଚୁଆଲି ଆମର ସବୁ ନେଟୱାର୍କ ରହିଛି, ସେଠି ଗେଟ୍ ଷ୍ଟେସନ ଗୁଡ଼ା ଅଛି, ତାଙ୍କଠୁ ଆମେ ଖବର ପାଇଯାଉଛୁ। ଛତିଶଗଡ଼ ସହିତ ବି କଣ୍ଟାକ୍ଟ କରିବାର ବ୍ୟବସ୍ଥା କରୁଛୁ।
ଏମ୍ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସ୍ୱର୍ଗତ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ଜିଲ୍ଲାପାଳ ଭି କିରିଥି ଭାସନ କମଳା ପୂଜାରୀଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏଥିରେ ଏମ୍ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡ଼ା ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇ ତାଙ୍କର ସ୍କୃତିଚାରଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସିଟି ସ୍କାନ୍ ସେବାକୁ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଲୋକାର୍ପଣ କରିଛନ୍ତି। ପିପିପି ମୋଡ୍ରେ ଏହି ସେବା ନିଃଶୁଳ୍କ ଯୋଗାଇ ଦିଆଯାଉଛି। ଅହରାତ୍ର ଏହି ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଫୁଲବାଣୀ ପୌରପାଳିକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ପୌରପାଳିକାର ବିଜେଡି କାଉନ୍ସିଲରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତିଙ୍କୁ ଅନାସ୍ଥା ଭୋଟ୍ରେ ପରାସ୍ତ ହେବା ପରେ ବିଜେଡି କାଉନ୍ସିଲରମାନେ ଭୁବନେଶ୍ୱରଠାରେ ରାଜ୍ୟ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦଳ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଶ୍ରୀ ପଟ୍ଟନାୟକଙ୍କ ସହ ସେମାନେ ଆଲୋଚନା କରିଛନ୍ତି। 165ତମ ଆୟକର ଦିବସ ଗତକାଲି ଆୟକର ବିଭାଗ ଓଡ଼ିଶା ପକ୍ଷରୁ ପାଳନ କରାଯାଇଛି। ଏହି ଅବସରରେ ଜୟଦେବ ଭବନ ସଚିବାଳୟ ମାର୍ଗଠାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ରବି ଅଗ୍ରୱାଲଙ୍କ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଓଡ଼ିଶାର ପ୍ରମୁଖ ଆୟକର ଆୟୁକ୍ତ ବୀରବିର୍ସା ଏକ୍କାଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ। ବିଭିନ୍ନ ବର୍ଗର 5 ଜଣ କରଦାତାଙ୍କୁ ପୁରସ୍କୃତ କରାଯାଇଥିଲା। 1860 ଜୁଲାଇ 24 ତାରିଖରେ ସାର୍ ଜେମ୍ସ ୱିଲସନ୍ ପ୍ରଥମ ଥର ପାଇଁ ଭାରତରେ ଆୟକର ପ୍ରବର୍ତ୍ତନ କରିଥିଲେ। ଏହାର ସ୍କୃତିରେ ପ୍ରତିବର୍ଷ ଜୁଲାଇ 24 ତାରିଖକୁ ଆୟକର ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2023 ଅଗଷ୍ଟ 17ରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପରୀକ୍ଷା ଅଗଷ୍ଟ 9 ତାରିଖରେ ହେବାକୁ ଥିଲା। 2 ସିଟିଂରେ ହେବାକୁ ଥିବା ଏହି ପରୀକ୍ଷାରେ 1,25,000 ଅଧିକ ପରୀକ୍ଷାର୍ଥୀ ରାଜ୍ୟର 420 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଅଗଷ୍ଟ 1ରୁ ଖୋଲାଯିବ। ସୂଚନା ଅନୁଯାୟୀ କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ପାଇଁ ଗତ 3 ମାସ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍କାଇ ୱାକ୍ ବ୍ରିଜ୍ ନିର୍ମାଣ କରାଯାଇଛି। ଆସନ୍ତା ଅଗଷ୍ଟ 1ରେ ଏହାର ଉଦ୍ଘାଟନ କରାଯିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା ଲାଗି ରହିଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 22 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଥିମଧ୍ୟରୁ ବରଗଡ଼, ସମ୍ଭଲପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଚଳିତ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିବେ ବଜେଟ୍। ଜାତୀୟ ଶିକ୍ଷାନୀତି 2020ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଛି ଶିକ୍ଷା ସପ୍ତାହ ଏବଂ ହୀରାକୁଦ ଜଳଭଣ୍ଡାରରୁ ଆସନ୍ତା ରବିବାର ଦିନ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।